ପ୍ରଥମ ସାମୁଏଲ ଅଧ୍ୟାୟ ଉଣେଇଶ ଅନନ୍ତର ଦାଉଦଙ୍କୁ ବଧ କରିବା ପାଇଁ ସାଉଲ ଆପଣା ପୁତ୍ର ଜୋନାଥନ୍ଙ୍କୁ ଓ ଆପଣା ଦାସ ସମସ୍ତଙ୍କୁ କହିଲେ। ମାତ୍ର ସାଉଲଙ୍କର ପୁତ୍ର ଜୋନାଥନ୍ ଦାଉଦଙ୍କଠାରେ ଅତ୍ୟନ୍ତ ଅନୁରକ୍ତ ଥିଲା। ଏହେତୁ ଜୋନାଥନ୍ ଦାଉଦଙ୍କୁ କହିଲା, ମୋର ପିତା ସାଉଲ ତୁମ୍ଭକୁ ବଧ କରିବାକୁ ଚାହାନ୍ତି, ଏଥିପାଇଁ ମୁଁ ବିନୟ କରୁଅଛି, ତୁମ୍ଭେ ପ୍ରାତଃକାଳରେ ଆପଣା ବିଷୟରେ ସାବଧାନ ହୋଇ କୌଣସି ଗୁପ୍ତ ସ୍ଥାନରେ ରହି ଆପଣାକୁ ଲୁଚାଅ। ପୁଣି ତୁମ୍ଭେ ଯେଉଁ କ୍ଷେତ୍ରରେ ଥିବ ସେ ସ୍ଥାନକୁ ମୁଁ ଯାଇ ମୋର ପିତାଙ୍କ ପାଖରେ ଠିଆ ହୋଇ ତୁମ୍ଭ ବିଷୟରେ ମୋର ପିତାଙ୍କ ସଙ୍ଗେ କଥୋପକଥନ କରିବି। ଯେବେ ମୁଁ କିଛି ଦେଖିବି ତେବେ ତୁମ୍ଭକୁ ଜଣାଇବି। ପୁଣି ଜୋନାଥନ୍ ଆପଣା ପିତା ସାଉଲଙ୍କୁ ଦାଉଦଙ୍କ ବିଷୟରେ ଭଲ କଥା କହି ତାଙ୍କୁ କହିଲା, ମହାରାଜ, ଆପଣା ଦାସ ଦାଉଦ ବିରୁଦ୍ଧରେ ପାପ ନ କରନ୍ତୁ, ଯେହେତୁ ସେ ଆପଣଙ୍କ ବିରୁଦ୍ଧରେ ପାପ କରିନାହିଁ, ମାତ୍ର ତାହାର ସମସ୍ତ କର୍ମ ଆପଣଙ୍କ ପକ୍ଷରେ ଅତି ମଙ୍ଗଳଜନକ ହୋଇଅଛି, କାରଣ ସେ ଆପଣା ପ୍ରାଣ ହସ୍ତରେ ଧରି ସେହି ପଲେଷ୍ଟିକୁ ବଦ୍ଧ କଲା। ତହିଁରେ ସଦାପ୍ରଭୁ ସମୁଦାୟ ଇସ୍ରାଏଲ ନିମନ୍ତେ ମହା ଉଦ୍ଧାର ସାଧନ କଲେ, ଆପଣ ତାହା ଦେଖିଥିଲେ ଓ ଆନନ୍ଦ କରିଥିଲେ। ତେବେ ଆପଣ ବିନା କାରଣରେ ଦାଉଦକୁ ବଧ କରି କି ହେତୁ ନିର୍ଦ୍ଦୋଷ ରକ୍ତ ବିରୁଦ୍ଧରେ ପାପ କରିବେ? ଏଥିରେ ସାଉଲ ଜୋନାଥନର ରବ ଶୁଣିଲେ। ପୁଣି ସାଉଲ ଶପଥ କରି କହିଲେ, ସଦାପ୍ରଭୁ ଜୀବତ ଥିବା ପ୍ରମାଣେ ସେ ହତ ହେବେ ନାହିଁ। ଏ ଉତ୍ତାରେ ଜୋନାଥନ୍ ଦାଉଦଙ୍କୁ ଡାକିଲା ଓ ଜୋନାଥନ୍ ତାଙ୍କୁ ସେ ସମସ୍ତ କଥା ଜଣାଇଲା। ପୁଣି ଜୋନାଥନ୍ ଦାଉଦଙ୍କୁ ସାଉଲଙ୍କ ନିକଟକୁ ଆଣିଲା, ତହିଁରେ ସେ ପୂର୍ବପରି ତାଙ୍କ ସମ୍ମୁଖରେ ରହିଲେ। ଅନନ୍ତର ପୁନର୍ବାର ଯୁଦ୍ଧ ହେଲା, ତହିଁରେ ଦାଉଦ ବାହାରି ପଲେଷ୍ଟିୟମାନଙ୍କ ସଙ୍ଗେ ଯୁଦ୍ଧ କରି ସେମାନଙ୍କୁ ମହାସଂହାରରେ ବଧ କଲେ, ତହୁଁ ସେମାନେ ତାଙ୍କ ସମ୍ମୁଖରୁ ପଳାୟନ କଲେ। ଏ ଉତ୍ତାରେ ସାଉଲ ଆପଣା ହାତରେ ବର୍ଷା ଧରି ଗୃହରେ ବସିଥିବା ବେଳେ ସଦାପ୍ରଭୁଙ୍କଠାରୁ ଏକ ମନ୍ଦ ଆତ୍ମା ତାଙ୍କ ଉପରକୁ ଆସିଲା। ସେ ସମୟରେ ଦାଉଦ ଆପଣା ହସ୍ତରେ ବାଦ୍ୟ ବଜାଉଥିଲେ। ଏପରି ସମୟରେ ସାଉଲ ବର୍ଷାରେ ଦାଉଦଙ୍କୁ କାନ୍ଥରେ ଫୋଡ଼ି ପକାଇବାକୁ ଚାହିଁଲେ, ମାତ୍ର ସେ ସାଉଲଙ୍କ ସମ୍ମୁଖରୁ ଘୁଞ୍ଚିଯିବାରୁ ବର୍ଷା କାନ୍ଥରେ ଫୋଡ଼ି ହୋଇଗଲା। ପୁଣି ଦାଉଦ ପଳାଇ ସେହି ରାତ୍ରି ରକ୍ଷା ପାଇଲେ। ତହୁଁ ଦାଉଦଙ୍କୁ ଜଗି ସକାଳେ ବଧ କରିବା ପାଇଁ ତାଙ୍କର ଗୃହକୁ ସାଉଲ ଦୂତମାନଙ୍କୁ ପଠାଇଲେ। ଏଥିରେ ଦାଉଦଙ୍କର ଭାର୍ଯ୍ୟା ମିଖଲ ତାଙ୍କୁ କହିଲା, ତୁମ୍ଭେ ଆଜି ରାତ୍ରି ଆପଣା ପ୍ରାଣ ରକ୍ଷା ନ କଲେ କାଲି ହତ ହେବ। ତେଣୁ ମିଖଲ ଝରକା ଦେଇ ଦାଉଦଙ୍କୁ ଓହ୍ଲାଇଦେଲା। ଏଥିରେ ସେ ଗଲେ ଓ ପଳାଇ ରକ୍ଷା ପାଇଲେ। ତହୁ ମିଖଲ ମୂର୍ତ୍ତି ନେଇ ଶଯ୍ୟାରେ ଶୁଆଇଲା ଓ ଛାଗ ଲୋମ ନିର୍ମିତ ରେଜାଇ ତହିଁର ମସ୍ତକରେ ଦେଇ ତାହାକୁ ଚାଦରରେ ଘୋଡ଼ାଇ ରଖିଲା। ଏ ଉତ୍ତାରେ ଦାଉଦଙ୍କୁ ଧରିନେବା ପାଇଁ ସାଉଲ ଦୂତମାନଙ୍କୁ ପଠାନ୍ତେ, ମିଖଲ କହିଲା, ସେ ପୀଡ଼ିତ ଅଛନ୍ତି। ତହିଁରେ ସାଉଲ ଦାଉଦଙ୍କୁ ଦେଖିବା ପାଇଁ ଦୂତମାନଙ୍କୁ ପଠାଇ କହିଲେ, ତାହାକୁ ଶଯ୍ୟାରେ ମୋ ନିକଟକୁ ଆଣ, ମୁଁ ତାହାକୁ ବଧ କରିବି। ତହୁ ଦୂତମାନେ ଭିତରେ ଯାଆନ୍ତେ, ଦେଖ ଶଯ୍ୟାରେ ମୂର୍ତ୍ତି ଅଛି ଓ ତହିଁର ମସ୍ତକରେ ଛାଗଲମ ନିର୍ମିତ ରେଜାଇ ଅଛି। ଏଣୁ ସାଉଲ ମିଖଲକୁ କହିଲେ, ତୁମ୍ଭେ କାହିଁକି ମୋତେ ଏ ରୂପ ପ୍ରବଞ୍ଚନା କଲ ଓ ମୋ ଶତ୍ରୁକୁ ଛାଡ଼ିଦେଲ ଯେ ସେ ପଳାଇଗଲା? ତହିଁରେ ମିଖଲ ସାଉଲଙ୍କୁ ଉତ୍ତର କଲା, ସେ ମୋତେ କହିଲେ ମୋତେ ଛାଡ଼ିଦିଅ, ମୁଁ କାହିଁକି ତୁମ୍ଭକୁ ବଧ କରିବି। ଏଥିମଧ୍ୟରେ ଦାଉଦ ପଳାଇ ରକ୍ଷା ପାଇଲେ ଓ ରାମାରେ ସାମୁଏଲଙ୍କ ନିକଟକୁ ଯାଇ ସାଉଲ ତାଙ୍କ ପ୍ରତି ଯାହା କରିଥିଲେ ତାହା ସବୁ ତାଙ୍କୁ ଜଣାଇଲେ। ତହୁଁ ସେ ଓ ସାମୁଏଲ ଯାଇ ନାୟତ୍ରେ ବାସ କଲେ। ଏ ଉତ୍ତାରେ ସାଉଲଙ୍କୁ ଜଣାଇ ଦିଆଗଲା, ଦେଖ ଦାଉଦ ରାମାସ୍ଥିତ ନାୟତ୍ରେ ଅଛନ୍ତି। ତେଣୁ ସାଉଲ ଦାଉଦଙ୍କୁ ଧରିବା ପାଇଁ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ଭବିଷ୍ୟତ ବକ୍ତା ଦଳକୁ ଭବିଷ୍ୟତ ବାକ୍ୟ ପ୍ରଚାର କରିବାର ଓ ସେମାନଙ୍କ ଉପରେ ନିଯୁକ୍ତ ସାମୁଏଲକୁ ଠିଆ ହେବାର ଦେଖନ୍ତେ ପରମେଶ୍ୱରଙ୍କ ଆତ୍ମା ସାଉଲଙ୍କର ଦୂତମାନଙ୍କ ଉପରକୁ ଆସିଲେ, ତହିଁରେ ସେମାନେ ମଧ୍ୟ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ଆଉ ଏହି କଥା ସାଉଲଙ୍କୁ ଜଣାଇ ଦିଆଯାଆନ୍ତେ ସେ ଅନ୍ୟ ଦୂତମାନଙ୍କୁ ପଠାଇଲେ, ମାତ୍ର ସେମାନେ ମଧ୍ୟ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ଏ ଉତ୍ତାରେ ସାଉଲ ପୁନର୍ବାର ତୃତୀୟ ଥର ଦୂତମାନଙ୍କୁ ପଠାଇଲେ ଓ ସେମାନେ ମଧ୍ୟ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ତେବେ ସେ ନିଜେ ମଧ୍ୟ ରାମାକୁ ଯାଇ ସେଖୁସ୍ଥିତ ବୃହତ୍ କୂପ ନିକଟରେ ଉପସ୍ଥିତ ହେଲେ। ପୁଣି ସେ ପଚାରି କହିଲେ, ସାମୁଏଲ ଓ ଦାଉଦ କେଉଁଠାରେ ଅଛନ୍ତି? ଏଥିରେ ଜଣେ କହିଲା, ଦେଖ ସେମାନେ ରାମାସ୍ଥିତ ନାୟତ୍ରେ ଅଛନ୍ତି। ତେଣୁ ସେ ରାମାସ୍ଥିତ ନାୟତକୁ ଗଲେ, ତହିଁରେ ପରମେଶ୍ୱରଙ୍କ ଆତ୍ମା ତାଙ୍କ ଉପରକୁ ମଧ୍ୟ ଆସନ୍ତେ ସେ ଯାଉ ଯାଉ ରାମାସ୍ଥିତ ନାୟତ୍ରେ ଉପସ୍ଥିତ ହେବା ପର୍ଯ୍ୟନ୍ତ ଭବିଷ୍ୟତ ବାକ୍ୟ ପ୍ରଚାର କଲେ। ପୁଣି ସେ ମଧ୍ୟ ଆପଣା ବସ୍ତ୍ର କାଢ଼ି ସାମୁଏଲଙ୍କ ସମ୍ମୁଖରେ ଭବିଷ୍ୟତ ବାକ୍ୟ ପ୍ରଚାର କଲେ, ଆଉ ସେହି ଦିନଯାକ ଓ ରାତ୍ରିଯାକ ପୋଷାକ ନ ପିନ୍ଧି ପଡ଼ି ରହିଲେ। ତେଣୁ ଲୋକେ କହନ୍ତି, ସାଉଲ ହିଁ କି ଭବିଷ୍ୟତ ବକ୍ତାମାନଙ୍କ ମଧ୍ୟରେ ଜଣେ।